ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବିଧାନସଭାର ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି। ଚଳିତ ଆର୍ଥିକ ବର୍ଷ ପାଇଁ 28,200 କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ପାରିତ ହେବା ପରେ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବାଚସ୍କତି ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି। ଚଳିତ ମୌସୁମୀ ଅଧିବେଶନର ମୋଟ 7ଟି କାର୍ଯ୍ୟ ଦିବସରେ 13ଟି ବିଧେୟକ ପାରିତ ହୋଇଥିବାବେଳେ ଗୃହରେ 3ଟି ଅଧ୍ୟାଦେଶ ଆଗତ ହୋଇଛି ଏବଂ 4ଟି ବିବୃତ୍ତି ଗୃହରେ ରଖାଯାଇଛି। ଅଧିବେଶନ ସମୟରେ 8ଟି ତାରକା ପ୍ରଶ୍ନର ଉତ୍ତର ଗୃହରେ ରଖାଯାଇଥିଲା ଓ 78ଟି ବାର୍ଷିକ ରିପୋର୍ଟ ଏବଂ 5ଟି କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା। ରାଜ୍ୟରେ 1,976 ହାତୀ ଏବଂ 780 ବାଘ ଅଛନ୍ତି ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋଟ ହାତୀ ସଂଖ୍ୟା ଭିତରୁ 330 ହାତୀ ଶିମିଳିପାଳ ଅଭୟାରଣ୍ୟରେ ଥିବା ଜଣାପଡ଼ିଛି। ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ 20 ମହାବଳ ବାଘ ଏବଂ ବାକି 760 କଲରାପତରିଆ ବାଘ ଅଛନ୍ତି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଆଜି ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ସୁଭାଶିଷ ତଲାପତ୍ର ଗତକାଲି ଅବସର ନେଇଛନ୍ତି। 57 ଦିନ ଜଷ୍ଟିସ୍ ତଲାପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସହରାଞ୍ଚଳରେ ବାସ କରୁଥିବା 2,00,000 ପରିବାର ଉପକୃତ ହୋଇଛନ୍ତି ବୋଲି ଗତକାଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସର୍ବାଧିକ 664 ବର୍ଗଫୁଟ ଏବଂ ପୌର ପରିଷଦ ଏବଂ ମହାନଗର ଅଞ୍ଚଳରେ ସର୍ବାଧିକ 448 ବର୍ଗଫୁଟ ଜାଗା କରିବା ଲାଗି ଏହି ଯୋଜନାରେ ସରକାର ଭୂମିହୀନ ଏବଂ ବସ୍ତି ବାସିନ୍ଦାଙ୍କୁ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ଆମ ହସ୍କିଟାଲ ଯୋଜନା ସବୁ ଡାକ୍ତରଖାନାକୁ ସମ୍ପ୍ରସାରିତ କରିଛନ୍ତି। ଆସନ୍ତା 4 ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ଯୋଜନାରେ ସାମିଲ ହେବେ। ବିଭିନ୍ନ ପର୍ଯ୍ୟାୟରେ ଏହିସବୁ ହସ୍କିଟାଲଗୁଡ଼ିକର ନବୀକରଣ ଏବଂ ରୂପାନ୍ତରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟ ସରକାର ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା 330ରୁ 420କୁ ବୃଦ୍ଧି କରିଛନ୍ତି। ଆସନ୍ତା ବର୍ଷ ଯାଜପୁର ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ମେଡିକାଲ କଲେଜ ଏବଂ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଅନୁଗୁଳ, କେନ୍ଦୁଝର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲାରେ 100ରୁ 2 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ମଲ୍ଟି ସ୍ୱେଶାଲିଟି ଚିକିତ୍ସା ଉପଲବ୍ଧ ହେବ। ସେହିପରି ଝାରସୁଗୁଡ଼ାରେ 120 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ଯତ୍ନ ସୁପର ସ୍ୱେଶାଲିଟି ହସ୍କିଟାଲରେ ଅତ୍ୟାଧୁନିକ ଏବଂ ଗୁଣାତ୍ମକ ଚିକିତ୍ସା ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଲୋକସେବା ଭବନରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଆଜି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ସିଟ୍ଗୁଡ଼ିକରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ କଲେଜରେ ପ୍ରାୟ 1,10,000 + 2 ସିଟ୍ ଖାଲି ପଡ଼ିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସ୍ସି ଅଧ୍ୟକ୍ଷ ପଦ ପାଇଁ ଆଜି ସାନି ମତଦାନ ହେବ। ମତଦାନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସକାଳ 10ଟାରୁ 11ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର କାର୍ଯ୍ୟସୂଚୀ ରହିଛି। ଏକାଧିକ ପ୍ରାର୍ଥୀ ରହିଲେ ଦିନ 12:30ରୁ ଅପରାହ୍ନ 2 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡିଓ ସୂଚନା ଦେଇଛନ୍ତି। ଭୁବନେଶ୍ୱର ୟୁନିଟି 1 ହାଟ ଆଜିଠାରୁ ଖୋଲିଛି। ବିଭିନ୍ନ ସମସ୍ୟା ନେଇ ଗତ 5 ଦିନ ଧରି ଏହା ବନ୍ଦ ଥିଲା। ୟୁନିଟି 1 ହାଟର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନର ଆଲୋଚନା ପରେ ଏହା ଆଜିଠାରୁ ଖୋଲିଛି। ଦକ୍ଷିଣ ପୂର୍ବ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ପଶ୍ଚିମବଙ୍ଗ ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ମାସର ପ୍ରଥମ 3 ଦିନରେ ରାଜ୍ୟରେ 53.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 238% ଅଧିକ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।